भगवते वासुदेवायो नमो भगवते वासुदेवायो नमो भगवते वासुदेवायो श्रीमद्भागवत सेवंथ कैंटो चैप्टर 14 टेक्स्ट 5 तावदर्थम् उपासीनो देहे च पंडिता विरोक्तो रक्तवत तत्र नृलोके नरतां न्यसेत् जावदर्थम् उपासीनो देहे च पंडितः विरोक्तो रक्तवत तत्र नृलोके नरतां न्यसेत् नारद मुनि कहते युधिष्ठिर महाराज को गृहस्थ जीवन सामने जीविकार्जन जिते कार्य करुचि कर्म करुचि व्यक्ति गृहस्थ से तार शरीर रक्षार्थे जी दरकार से उपार्जन करिबो जे प्रकृत पंडित से गृह परिवार प्रति अनाशक्त रहिबो किंतु बाह्य तो आपात तो जना जीव जेपरिक आसक्त अच्छे है श्लोक अर्थ जावदर्थम उपासीनो देहे गेहे च पंडितः विराक्तो रक्तवत तत्र नृलोके नरतां न्यसेत् नारद मुनि जुष्ट महाराज को जिज्ञासार उत्तर दे आइडियल फैमिली लाइफ आदर्श गृहस्थ जीवन संबंध में कहते श्लोक से विशेषकर कहते एज मच एज नेसेसरी टू मेंटेन बॉडी एंड सोल टुगेदर शरीरटा को रक्षा करवा स्वर को सेवाक्षम करवा निमित्त जी दरकार जीविकार्जन जी दरकार से उपार्जन करवा अधिक उपार्जन करिबा ना संग्रह करिबा ना एंड वी इज एक्चुअली लर्निंग टू लिव इन ह्यूमन सोसाइटी एंड अटैच टू फैमिली अफेयर्स ऑल द एक्सटर्नल अपीयरिंग वेरी मच अटैच्ड जे पंडित व्यक्ति से ए देह गेह प्रति परिवार प्रति अधिक आसक्त हो ना किंतु बाहर तो बाहर को देखा जीव सत्य जमी बड़ आसक्त किंतु प्रकृत पक्षे आसक्ति नई प्रकार कथा ये हूँ आइडियल फैमिली लाइफ ये कथा नारद मुनि ये कहते गृहस्थ जीवन किपर प्रकृत आदर्श गृहस्थ जीवन किपर हम से कथा ये विशेषकर नारद मुनि कहते आ्लोक गोटे गुरुत्वपूर्ण कथा से कहते जे आसक्त हम ना गृह प्रति अत्यधिक आसक्ति ना गृह कहले परिवार पुत्र कन्या भार्या धन संपत्ति जो गृह एथप्रति अत्यधिक आसक्ति ना सरटा को सेवाक्षम रखापी जी दरकार से संग्रह करार्जन कर अधिक उपार्जन करने प्रचेषा करना आसक्ति एकमात्र कृष्ण पदार बिंदु रहा आसक्ति जड़ाशक्ति आवश्यकता किसी ना कि अंतर्निष्ठा बाह्य लोक व्यवहार अंतर्निष्ठा बाह्य लोक व्यवहार ये कथा महाप्रभु श्रीमन महाप्रभुकर उपदेश रही से कथाटा ये ना मुनि कहते अंतर्निष्ठा एकम्र कृष्ण पदार बिंद रह्य लोक व्यवहार बाहर को लोक व्यवहार कर बाहर को देखा जीव सत्य जमी तुम तुम परिवार प्रति अत्यंत आसक्त अच भार्या पुत्र कन्या भाई बंधु कुटुंब आत्मीय स्वजन एम प्रति जमी अत्यंत आसक्त अच्छा बाहर को जना पड़ कि प्रकृत पक्ष हृदय अंतस्थल आसक्ति ना अनासक्ति रही एकम्र आसक्ति कृष्ण पदार्विंद अच्छी एवं सर्वदा छटपट हम अंतर ଗୃହାନ୍ଧ କୂପ ବୋଲି କହିଛନ୍ତି ପ୍ରହ୍ଲାଦ ମହାରାଜ। ଏ ଗୃହାଶକ୍ତି ଏ ଅନ୍ଧକୂପରେ ପଡ଼ିଲା ପରେ ଛଟପଟ ହବ ଲୋକ, ସର୍ବଦା ଆଗୁଣ କଣ୍ଠରେ ପ୍ରାର୍ଥନା କରିବ ଭଗବାନଙ୍କୁ, ଭଗବାନ କରୁ କେବେ କୃପା କରିବେ ଏ ଗୃହାନ୍ଧ କୂପରୁ ମଧ୍ୟ ଉଦ୍ଧାର କରିବେ, ତାଙ୍କର ପାଦପଦ୍ମଙ୍କୁ ଯିବା ପାଇଁ ସୁଯୋଗ ଦେବେ। ଏ ଛଟପଟ ଅବସ୍ଥା ଏ ବ୍ୟାକୁଳତା ଶ୍ରଦ୍ଧା ଅନ୍ତରରେ ରହିବା ଉଚିତ, ତାହେଲେ ଭଗବାନ ସୁଯୋଗ ଦେବେ। ସେ କଥା ଶ୍ରୀମନ୍ ମହାପ୍ରଭୁ କହିଛନ୍ତି। ରଘୁନାଥ ଦାସଙ୍କର ବୈରାଗ୍ୟ ଦାସ ହେଲା, କିନ୍ତୁ ବୈରାଗ୍ୟ ପରିପକ୍ୱ ହେଇନଥିଲା, ଅପରିପକ୍ୱ ଅବସ୍ଥାରେ ଥିଲା। ସେ ପଳେଇ ଯାଇଥିଲେ, ଯେତେବେଳେ ବାରମ୍ବାର ପଳେଇ ଯାଆନ୍ତି, ବାପମା ଧରି ଆଣନ୍ତି, ପଳେଇ ଯାଇକି ଥରେ ତ ଶାନ୍ତିପୁରରେ ଭେଟିଲେ ଶ୍ରୀମନ୍ ମହାପ୍ରଭୁଙ୍କୁ। ମହାପ୍ରଭୁ ତ ଭଗବାନ ଅନ୍ତର୍ଯ୍ୟାମୀ, ଯିଏକି ସମସ୍ତଙ୍କ ହୃଦୟରେ ଅଛନ୍ତି, ସେ କଥା ତ ସେ ଜାଣନ୍ତି। ଜାଣିଲେ ଯେ ରଘୁନାଥ ଦାସ ଗୋସ୍ୱାମୀଙ୍କର ପରିପକ୍ୱ ଅବସ୍ଥାରେ ଯଦି କେହି ଚାଲି ଆସିବ, ତାହେଲେ ମାୟା ବଡ଼ ଜୋର ଅଛି, ମାୟା ଇଜ୍ ଭେରି ଷ୍ଟ୍ରଙ୍ଗ, ସେ ଆକର୍ଷଣ କରିନେବ ପୁଣି। ତେଣୁ ପରିପକ୍ୱ ହେବା ଅବସ୍ଥାରେ ଆସିବାଟା ଭଲଟା ଅଛି ତାଇ କୁହାଯାଏ। ମହାପ୍ରଭୁ ତାଙ୍କୁ ଫେରେଇଲେ ଘରକୁ, ଶିର ହିଆଁ ଗୃହେ ଯାଅ ନାହୁ ବାତୁ, କ୍ରମେ କ୍ରମେ ଜୀବ ପାଏ ଭବସିନ୍ଦୁପୁର, ମର୍କଟ ବୈରାଗ୍ୟ ନା କର ଲୋକ ଦେଖାଇଁ, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହୁଆ, ଅନ୍ତର ନିଷ୍ଠା ବାହ୍ୟେ ଲୋକ ବ୍ୟବହାର ଅଚିରାତ କୃଷ୍ଣ ତୋମାଏ କରିବେ ଉଦ୍ଧାର। ଇ ଉପଦେଶ ଦେଲେ, ଯା 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 ପାଗଳ ହୁନା ଘରକୁ ଫେରି ଯା, କ୍ରମେ କ୍ରମେ ଯିବ ପାଏ ଭବସିନ୍ଦୁପୁର, ଆସିବ ଗ୍ରେଜୁଆଲି କ୍ରମଶଃ ସୁବିଧା ସୁଯୋଗ ଆସିବ, ବ୍ୟସ୍ତ ହବାର ହବାର କିପରି କଥା ନାହିଁ। ମର୍କଟ ବୈରାଗ୍ୟ ନା କର ଲୋକ ଦେଖାଇଁ, ଯଥା ଯୋଗ୍ୟ ବିଷୟ ଭୁଞ୍ଜ ଅନାସକ୍ତ ହୁଆ। ଇ କଥା କହିଲେ ରଘୁନାଥ ଦାସ ଗୋସ୍ୱାମୀ ବଡ଼ ଧନୀ, ଧନାଢ଼୍ୟ ପରିବାରରେ ଜନ୍ମ ହୋଇଥିଲେ, ତାଙ୍କ ବାପା ବଡ଼ ଧନୀ ଥିଲେ, ଧନୀ ଜମିଦାର ରାଜା ପରି, ଏ ଗୋଟେ ମାତ୍ର ପୁତ୍ର, ସୁନ୍ଦରୀ ସ୍ତ୍ରୀ ବିବାହ କରିଥିଲେ, କିନ୍ତୁ ବୈରାଗ୍ୟ ଜାତ ହେଇଥିଲା, କିନ୍ତୁ ଆସକ୍ତି ତାଙ୍କର ନଥିଲା, ସେଥିପାଇଁ ପଳେଇ ଆସନ୍ତି। ପଳେଇ ଆସନ୍ତି ଯେତେବେଳେ ବାପାଙ୍କୁ ବାରମ୍ବାର ବାପ ମା କ'ଣ କରନ୍ତି ନା ନେଇଯାଆନ୍ତି, ସେଥିପାଇଁ ମହାପ୍ରଭୁ ଯେ ଅନ୍ତର୍ଯ୍ୟାମୀ ସୂତ୍ରେ ଏକଥା ଜାଣିପାରୁଥିଲେ ଯେ ୟାଙ୍କର ବୈରାଗ୍ୟ ଜାତ ହେଇଛି ସତ, କିନ୍ତୁ ପରିପକ୍ୱ ହେଇନି, ବୈରାଗ୍ୟ ପରିପକ୍ୱ ହେଇନି, ସେଥିପାଇଁ ବୈରାଗ୍ୟ ପରିପକ୍ୱ ହଉ, ତୁମେ ଗୃହକୁ ଫେରିଯା, ଅନାସକ୍ତ ଭାବରେ ଆସକ୍ତ ଚିତ୍ତ ହବ ନା, ଯଥା ଯୋଗ୍ୟ ବିଷୟଭୁଞ୍ଜ ଅନାସକ୍ତ ହୁଆ, ଅନାସକ୍ତ ଭାବରେ ବିଷୟ କର, ଆସକ୍ତ ଚିତ୍ତ ହବ ନା। ଏଇ କଥାଟା ସେଇ କଥା ଏଠି କହୁଛନ୍ତି ନା, ତୁମେ ଆସକ୍ତି ରଖିବ ନା, ବାହାରକୁ ଦେଖିବା ପାଇଁ ଆସକ୍ତିଟା ରହିଛି, କିନ୍ତୁ ପ୍ରକୃତ ପକ୍ଷେ ଆସକ୍ତି ହୃଦୟ ଭିତରେ ନାହିଁ, ଆସକ୍ତି ଏକମାତ୍ର କୃଷ୍ଣ ପଦାରବିନ୍ଦରେ ରହିବ। ଆଉ ଯେଉଁମାନେ ମର୍କଟ ବୈରାଗ୍ୟ କରନ୍ତି, ବାହାରକୁ ଏକ ପ୍ରକାର ପ୍ରଦର୍ଶନ କରନ୍ତି ବୈରାଗ୍ୟଟା, ବୈରାଗ୍ୟ ପରିପକ୍ୱ ହେଇନି କିନ୍ତୁ ବାହାରକୁ ପ୍ରଦର୍ଶନ କରିପାରନ୍ତି ନା, ମର୍କଟ ବୈରାଗୀ ଡାଳରୁ ଆଉ ଗୋଟେ ଡାଳକୁ ଡେଉଁଛି, ଅଳ୍ପ ସମୟ ପରେ ପୁଣି ତାକୁ ଛାଡ଼ିକି ଅନ୍ୟ ଡାଳକୁ ଡେଉଁଛି, ସ୍ଥିରତା ନାହିଁ ତାର। ତେଣୁ ସେ ବାଗ୍ୟା ମର୍କଟ ବୈରାଗୀ, ବୈରାଗୀ ଅଳ୍ପ କ୍ଷଣ ସ୍ଥାୟୀର ଭାଙ୍ଗିଯିବ, ପୁଣି ସେପରି କରିବା ଉଚିତ ନୁହେଁ। ଅନ୍ତର୍ନିଷ୍ଠା ବାହ୍ୟ ଲୋକ ବ୍ୟବହାର ଅଚିରାତ କୃଷ୍ଣ ତୋମାଏ କରିବେ ଉଦ୍ଧାର, ଏକମାତ୍ର କୃଷ୍ଣ ପଦାରବିନ୍ଦରେ ନିଷ୍ଠା ରଖ, ବାହାରେ ଲୋକ ବ୍ୟବହାର କର, ଯେପରି ପୁତ୍ର କନ୍ୟା ଭାଇ ବନ୍ଧୁ କୁଟୁମ୍ବ ଆତ୍ମୀୟ ସ୍ୱଜନ ପିତା ମାତା ଏମାନଙ୍କ ପ୍ରତି ଆସକ୍ତି, ଯେପରି ବ୍ୟବହାର ଯେମିତି କରିବାର କଥା ତଦ୍ରୁପ ଭାବେ ବ୍ୟବହାର କର, ଏଟା ବାହ୍ୟ ହଉ, ବୈରାଗ୍ୟଟାକୁ ବାହାରେ ପ୍ରକାଶ କର ନା, ଭିତରେ ରଖ, ଆଉ ସେମାନେ ସମସ୍ତେ ଜାଣିବେ ଯେମିତି ଏପଟେ ଆସକ୍ତ ଅଛି ଆମ ପ୍ରତି, କିନ୍ତୁ ପ୍ରକୃତ ଆସକ୍ତି ତୁମର ନାହିଁ, ତୁମର ପ୍ରକୃତ ଆସକ୍ତି କୃଷ୍ଣ ପ୍ରଦାରବିନ୍ଦରେ ଅଛି। ଏ ପ୍ରକାର ବ୍ୟବହାର, ଏ ହେଉଛି ବ୍ୟବହାର, ଉପଯୁକ୍ତ ବ୍ୟବହାର। ଯେଉଁମାନେ ଫ୍ୟାମିଲି ଲାଇଫ, ଆଇଡିଆଲ ଫ୍ୟାମିଲି ଲାଇଫ, ପାରିବାରିକ ଜୀବନଯାପନ କରୁଛନ୍ତି, ତାଙ୍କ ପାଇଁ ଏଇଟା ଉପଦେଶ ଦିଆଯାଉଛି। ରଘୁନାଥ ଦାସଙ୍କୁ ଘରକୁ ଫେରେଇଲେ ଏପରି, ଯେପରି ମହାପ୍ରଭୁ କହିଥିଲେ ରଘୁନାଥ ଦାସ ଉପରେ ଆଚରଣ କରିବାରୁ ପିତାମାତା ଖୁସି ହେଲେ, ବର୍ଷେ କଟିଗଲା, ପୁଣି ରଘୁନାଥ ପଳେଇ ଯିବା ପାଇଁ ଯୋଗ କଲେ, रात्रि उठी पड़ी जाती पिता गोवर्धन दास पुणी बाटू धरी आणती ए बारम्बार पड़ी जाती पिता धरी आणती दिने माँ पिता आगे कहले पुत्र बातुल हईल राखो बंदिया पिता कहते माँ को इंद्र सम ऐश्वर्य स्त्री अप्सरा सम ये सब बांधि नारे कदार मन दड़ी रंधने तारी रखा दड़ी बांधिक रखिले कौन हम जन्मदादा पिता नारे प्रारब्ध कंडाइते चैतन्य चंद्र कृपा हिया चेहरे चैतन्य चंद्र बात किए रखी दबारे ये हूँ प्रमुख कथा जिते से भगवान कृष्ण कृपा हब कृष्ण देन चित्शक्तिर बल माया हय दुर्बल कृष्णकर चित्शक्तिर बल न पाइले माया कदापि दुर्बल हम ना से कथाटे कहते ट्राए टू गेट आउट ऑफ द क्लचेस ऑफ माया माया कबल कि उद्धार मिल से प्रचेषा कर आसक्त चित्त हवार आवश्यकता ना अजथा अन्नेसरी नेसेसिटीज अजथा आवश्यकता वृद्धि कर मॉडर्न सिविलाइजेशन आधुनिक सभ्यतार आम देखुचे सिंपल लाइफ लीड ए सिंपल लाइफ प्लेन लिविंग हाई थिंकिंग मटो आम सरल जीवन जापन आवश्यक खाद्य दरकार युक्त आहार विहार युक्त स्वप्न बबुदस्य जोग भवती दुख षष्ठ अध्याय भगवदगीत भगवान परिमित आहार विहार स्वयं विश्राम जी दरकार ये जड़ शरीर आम पाइचे यार आहार निद्रा भय मैथुन दरकार अच्छे नेसेसिटी जी आहार दरकार से खाओ जी छा विश्राम छ घंटा ही विश्राम नि अधिक अत्यधिक नुहे कम नुहे अठर घंटा परिश्रम कर कृष्णार्थे अग्र चेष्ट हुओ ये कथा दिया आहार विहार निद्रा जी दरकार परिमित अजथा वृद्धि करवा उचित नुहे मॉडर्न सोसाइटी मॉडर्न सिविलाइजेशन ने आम देखे अजथा अन्नेसरी हाँ नेसेसिटीज आवश्यकता को वृद्धि कर चलते बहु वर्ष ते आम अंत देखीचे मुझे देखी मन अच्छे आम पचास षाठी वर्ष तल कथा प्रभुपादजी महाराज भी कहते से लोक मान आवश्यकता बुद्धि ना जहाँ मॉडर्न सिविलाइजेशन आज कल ही जाऊँ कौन दरकार ना आगे तो लोके चली चली कर चली जाऊ बाट ଗୋଡ଼ ଦେଇଛନ୍ତି ଭଗବାନ ଚାଲି ଚାଲି ଚାଲିଯିବା ନା ନାହିଁ, ସେଥିପାଇଁ ପଦଯାତ୍ରା କରୁଥିଲେ ଶ୍ରୀମନ୍ ମହାପ୍ରଭୁ, ପୁଣି ଆଜିକାଲି ଚାଲିଲେଣି ମାନେ ପଦଯାତ୍ରା ହିଁ କରୁଛନ୍ତି ନାହିଁ, ଚାଲ ଚାଲି ଚାଲିକି ସଂକୀର୍ତ୍ତନ କରିବେ, ଚାଲି ଚାଲିକି ଚାଲିଯିବା, ଗୋଡ଼ ଦେଇଛନ୍ତି ଭଗବାନ ଦେଇଛନ୍ତି ବର୍ତ୍ତମାନ, କିନ୍ତୁ ପାଦେ ଚାଲିବା ପାଇଁ କେହି ଆଉ ପ୍ରସ୍ତୁତ ନୁହନ୍ତି। ଟାଉନ୍ ବସ୍ ଆସିବ, ଆମେ ସେଠୁ ସେ CRB ଛକୁ ଯିବା, 3 ଘଣ୍ଟା କାଳ ଅଟକିଲେଣି ଆଉ ଛିଡ଼ା ହେଲେଣି, ଟାଉନ୍ ବସ୍ ଯିବ କିରେ 10 ମିନିଟ୍ରେ ଚାଲିଯିବ, ସେ କଥା ହେଇପାରୁନି, ଅନ୍ନେସରି ଅନ୍ନେସରି ନେସେସିଟି, ଏଇ କଥା ଆମେ ଏତେ ଲେଜି ହେଇଯାଉଛେ ଆମେ। ଆଉ ପାଦରେ ଚାଲିବା କଥା କେଉଁଠି ଅଛି, ଏଇ କଥା ହେଲାଣି। ଆଉ ସମସ୍ତଙ୍କର ତ ସାଇକେଲ ତ କଲାଣି, ପୁରୁଣା ହେଇଗଲାଣି, ଆଗେ ସାଇକେଲ ଆସିଲା ଯେ ସୁନୁ ଗାଡ଼ି ଗୋଟେ ହେଇଛି, ଆସ ଦେଖିବା ପାଇଁ ଧାନ୍ଦେଲେ ସୁନୁ ଗାଡ଼ିରେ ଯାଉଛି, ସୁନୁ ଗାଡ଼ି ସେ କୁଆଡ଼େ ଗଲାଣି ଚାଲି, ଏ ତ ଘରେ 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 ତ ଲୁନା ହେଲାଣି, ମଟର ବାଇକ୍ ହେଲାଣି, ହିରୋ ହୋଣ୍ଡା ହେଲାଣି, କେନେଟିକ୍ ହୋଣ୍ଡା ହେଲାଣି, କେତେ ପ୍ରକାର ବାହାରିଗଲାଣି ସବୁ, ଏଇ କଥା କିଏ ପଚାରେ, ସବୁଠୁ ଅଧିକା ହେଲାଣି କାର୍ ହେଲାଣି, ଜିପ୍ ହେଲାଣି, କେତେ ହେଲାଣି, ଇଏ ସବୁ ତା ପଛକୁ ଚାରିଗୋଡ଼ରେ ଦୌଡ଼ୁଛନ୍ତି, 2 ଗୋଡ଼ ଛାଡ଼ିକିରି 4 ଗୋଡ଼ରେ ଦୌଡ଼ିଲାଣି ସବୁ, ଇଏ ଆବଶ୍ୟକତା ନେସଲେ ନେସ, ତା ନହେଲେ ହବ ନା, ଡିମାଣ୍ଡ ହେଲାଣି। ହଁ ହିରୋ ହୋଣ୍ଡା ଗୋଟେ ଦରକାର ଅଛି, ନହେଲେ ଖୁବ୍ ବେଶୀ ହେଲେ କାର୍ ଗୋଟେ ଦରକାର ଅଛି ନା ନାହିଁ, କଲୁଣି ଗୋଟେ ତୁ ଲୋକନାଥ କରୁଲାଣି, ସମସ୍ତେ କଲେଣି ସବୁ ଗୋଟେ ଗୋଟେ ନା, ଏସବୁ ତୁ ଦରକାର ଥିଲାଣି, ଇଏ ଅନ୍ୟସଲି ନା ଆବୃଦ୍ଧି ହେଇଯାଉଛି, ଇନକ୍ରିଜିଂ ଏଗୁଡ଼ାକ ହେଉଛି ନେସେସିଟି ଗୁଡ଼ାକ। ତାପରେ ଦୁଇଟା ଯାହା କହନ୍ତି, ଆମେ ସେଦିନ କହୁଥିଲେ ଯାହା ଯୁଧିଷ୍ଠିର ମହାରାଜଙ୍କୁ ପ୍ରଶ୍ନ କଲେ, ଧର୍ମବକ କ ସୁଖୀ, ସୁଖୀ କିଏ କିଏ ନା ଦିବସ ଅଷ୍ଟମ ନା ଶାକ ପଚତି ଯୋ ନର, ପରିଶ୍ରମ କରିବ ବାସ ଆସିକ ତାର ଯାହା ପରିଶ୍ରମ ଲବ୍ଧ ଧନ ଅଛି ସେଥିରେ ଶାଗ ପଖାଳ ଦୁଇଟା ଖାଉଛି, ଦିବସର ଅଷ୍ଟମ ଧାମରେ ଶାଗ ପଖାଳ ଦୁଇଟା ଆଣ ଶାଗଟି କିଛି ନାହିଁ, ସାମାନ୍ୟ ସିମ୍ପୁଲ ନେସେସିଟି, ଯେତିକି ଦରକାର ଟୁ କିପ୍ ଦିସ୍ ବଡି ଆଣ୍ଡ ସୋଲ୍ ଟୁଗେଦର, ଯେତିକି ଦରକାର ସେତିକି ଖାଦ୍ୟ ଶାଗ ପଖାଳ ଦୁଇଟା ହିଁ ଖାଉଛି। ଅପ୍ରବାସୀ ଅନୃଣୀ ଚ ସବାରି ଚର ମଦତେ, ଅପ୍ରବାସୀ ଅନୃଣୀ ସେ ସୁଖୀ ବୋଲି ଯୁଧିଷ୍ଠିର ମହାରାଜ କହିଲେ। ଗୋଟାଏ କଥା ହେଇଥିଲା ଶାଗ ପଖାଳ ମାନେ ଯେତିକି ଖାଦ୍ୟ ବିଷୟରେ ବେଶୀ ଅଧିକ ଦରକାର ନାହିଁ, ଶାଗ ପଖାଳ ଦୁଇଟା ହିଁ ଖାଇଲେ ଯେତିକି ଦରକାର ସେତିକି, ଅଧିକା କାହିଁକି ତୁମେ ଗୋଟେ ନା ତା ନୁହେଁ, ଆଜିକାଲି କେତେ ପ୍ରକାର ଖାଦ୍ୟରେ କେତେ ପ୍ରକାର ହେଲାଣି, ଆଉ ଏମିତି କରିବା ସେମିତି କରିବା, ମାଛ ହବ ମାଂସ ହବ କ'ଣ ଅଣ୍ଡା ଭଜା ହବ କି କହୁଛନ୍ତି, କଟଲେଟ୍ ନା ଚକୋଲେଟ୍ ନା କ'ଣ ହବ, ସେ ଅମୁକ ହବ ଢିଙ୍କି ହବ କହ, କେତେ ପ୍ରକାର କଥା ହିଁ କହୁଛନ୍ତି, ହାଁ ଚଟି ହବ ଭାଗ ହବ ଭାଜି ହବ ଇଏ ହବ ସିଏ ହବ, ସାର୍ବାକର ନୀତି ଋଣଙ୍କୃତା ଘୃତୁମ୍ ପିବେ ଯାବତ୍ ଯିବେ ଶୁଭମ୍ ଯିବେ, ଇ ଚାର୍ବାକ ନୀତି, ଯଦି ପଇସା ନାହିଁ ତାହେଲେ ଯାହା କହନ୍ତି ବେଗ୍ ବର ଓର ଷ୍ଟିଲ୍, ହାଁ ଋଣ କର, ଋଣ କରି ଘିଅ ପିଇବା କଥା କହିଛନ୍ତି, ସେ ମାଛ ମାଂସ ଖାଇବା କଥା ଇଏ ବସି କହିନାହାନ୍ତି, ଏନ୍ତା ଆମେ ତା'ର ଅଧିକା ବଢ଼ିଯାଉଛେ, ମାଛ ମାଂସ ସରଳ ନିରୀହ ଜୀବକୁ ମାଇକି ତା ମାଂସ ଖାଇବେ, ଆଉ ମାଛ ନାହିଁ ମାଂସ ନାହିଁ ଆଉ କି ଖାନା ଅଛି, କି ଖାନା ଅଛି, ଖାନା କି ଠିକ୍ ନାହିଁ, ମାଛ ମାଂସ ନହେଲେ ଖାନା ଗୋଟେ ଅଛି, ଏସବୁ ଖାଦ୍ୟରେ ମଧ୍ୟ ଅଯଥା ଅନୁଭୂତି କରି ଚାଲୁଛେ, ଅଯଥା ସବୁ ଆଉ ସିନେମା ଥିଏଟର ନା ତାମସା ଏସବୁ ତ ହେଇଗଲାଣି, ଆଜିକାଲି ତ ଟିଭି ଖୁଞ୍ଜିବେ ବା ଘରେ ବସିବା ଟିଭି ଦେଖିବା, ଟିଭି ଦରକାର, ଟିଭି ଖୁଞ୍ଜିକିରି ଟିଭି ଦେଖିବା, ଟିଭି ଗୋଟେ ଦରକାର, ସରକାର ବି ଟିଭି ଲୋନ୍ ଦେଇଦେଲେଣି, ଲୋନ୍ କରିକି ଋଣଙ୍କୃତ ଆଉ ଋତୁମ ପିଇବେ ତା ଆଉ ପଇସା ନେଇନି ଋଣ ନିଅ, ସୁଟ ପାଠ ହେଇକି ଟିଭି ଦେଖିଲେଣି ଆମକୁ ଦେଖିଲେଣି, ଇଏ କେତେ ଆବଶ୍ୟକତା ବୃଦ୍ଧି ହେଇ ଚାଲିଯାଉଛି ନା ନାହିଁ, ଅନ୍ନେସରି ଇନକ୍ରିଜିଂ, ଇଏ ଆବଶ୍ୟକତା ବୃଦ୍ଧି ହେଇ ଚାଲିଯାଉଛି, କ'ଣ ଦରକାର ଆବଶ୍ୟକତା ଅଛି, ସେଥିପାଇଁ ଭାଗବତରେ ଏଠାରେ ଉପଦେଶ ଆମକୁ ଦିଆଯାଉଛି, ମେଣ୍ଟେନ୍ ବଡି ଆଜ୍ ମଚ୍ ଆଜ୍ ନେସେସରି ଟୁ ମେଣ୍ଟେନ୍ ବଡି ଆଣ୍ଡ ସୋଲ୍ ଟୁଗେଦର, who is actually learning to live in human society and attached to family life, although externally appearing very much attached to the ideal life. ଅଧିକ ଆବଶ୍ୟକତା ବୃଦ୍ଧି କରିବା ଉଚିତ ନାହିଁ, କ'ଣ ଅଛି ଆମେ ଯାହା ଆବଶ୍ୟକ ତାକୁ ଅଧିକ ବୃଦ୍ଧି କରି ଚାଲିଛେ, ଆମେ ପ୍ରକୃତ କେତେ କ'ଣ ଦରକାର ଅଛି, ଯାହା ଆମର ଦେଖି ଦିଆ ହେଇଛି ଶୁଷ୍କ ରୁଟି ଚା ନାଚିବା, ଗୋସ୍ୱାମୀମାନେ ବୃନ୍ଦାବନ ଜଙ୍ଗଲରେ ରହିଲେ ଗୋଟେ ଗୋଟେ ରାତ୍ରି ଗୋଟେ ଗୋଟେ ବୃକ୍ଷ ତଳେ ସହନ କରନ୍ତି, ଶୁଷ୍କ ରୁଟି ଚା ନାଚିବା, ଶୁଖିଲା ପାଧୁ କରି କରନ୍ତି, ମଧୁକର ବାଗିଆ ପାଞ୍ଚ ଘରକୁ ଯାଇକି ଯାଇ ଅଳ୍ପ ଦୁଇଟା ସଂଗ୍ରହ କରନ୍ତି, ଶୁଖିଲା ରୁଟି ଚଣା ଚବାନ୍ତି, ଯମୁନାର ଜଳ ପିଅନ୍ତି। ଅବଶ୍ୟ ସେମାନେ ଭଜନରେ ପ୍ରବୃତ୍ତ ଥିଲେ, ତେବେ ତୁମକୁ କେହି କହୁନାହିଁ ଯେ ତୁମେ ତୁମ ଗୃହସ୍ଥ ଗୃହସ୍ଥାଶ୍ରମ ଯେଉଁ ଶୁଖିଲା ରୁଟି ଚଣା ଚବେଇବା ପାଇଁ ନାହିଁ, ଘରଟିଏ ଦରକାର, ଗୋଟିଏ କଲ ଦରକାର, ଚାଳ ଘର ବଡ଼ ସୁନ୍ଦର ଶସ୍ତା ଘରଟିଏ କର, ଆଉ ଏୟାର କଣ୍ଡିସନ ରୁମ୍ ହବ, ଏପରି ହବ, ଆଉ ସେପରି ହବ, ସେମିତି ହବ, ସେମିତି ହବ, ଟି ଭି ଖଞ୍ଜା ହବ, ସେ ଖଞ୍ଜା ହବ, ଏୟାର କଣ୍ଡିସନ ହବ, ଇଲେକ୍ଟ୍ରି ଖଞ୍ଜା ହବ, ସେ ହବ, ଅଟୋ ପାଟୋ ପାଇପ୍ ଖଞ୍ଜା ହବ, ଇଏ ହବ, କେତେ କଥା କରାହେଲେ ତା ନହେଲେ ହବ ନା, ଇଏ ଅନ୍ନେସେସରୀ ନେସେସିଟିଜ୍ ବୃଦ୍ଧି ହେଇଯାଉଛି। ଏସବୁ କଟେଜ ଯାହା କହନ୍ତି ସରଳ ଅତି କୁଡ଼ିଆଟେ ବନା ନାହିଁ, କେଡ଼େ ସୁନ୍ଦର ଚାଳ ଘରଟିଏ ହେଇଛି, ମାଟିରେ କ'ଣ କରୁଥିଲେ ଆଗେ ଚାଳ ଘରେ ଥିଲେ, କେଡ଼େ ସୁନ୍ଦର ରହୁଥିଲା, କେଡ଼େ ଖରାଦିନେ ଥଣ୍ଡା ଲାଗୁଥିଲା, ଶୀତ ଦିନେ ବଡ଼ ଗରମ ଲାଗୁଥିଲା, ନହେଲେ ଏଇଟା ନିଆଁ ଫ୍ୟାନ୍ ଜାଳି ପକେଇଲେ ଆଉ ହେସ ଫେସ ଗୋଡ଼େଇକି ଶୋଇପଡ଼ିଲେ, ଆଜି ମା ଠକୁମ ବଳମ କଷୁ କଦରକାର ଆନନ୍ଦରେ ଦୁଇଟା ଖାଇଲେ, ସରଳ ଜୀବନ, ଭେରି ସିମ୍ପୁଲ ଲାଇଫ, ପ୍ଲେନ୍ ଲିଭିଂ, ହାଇ ଥିଙ୍କିଂ, ଉନ୍ନତ ଚିନ୍ତା, ଭଗବତ ଭଜନ କରୁଥିଲେ, ଭାଗବତ ପାଠ କରୁଥିଲେ, ଆଉ ଭାଗବତ ଟୁଙ୍ଗି ଥିଲା, ଇଏ କରୁଥିଲେ, ଭଗବାନଙ୍କ ଆରାଧନା କରୁଥିଲେ, ବଡ଼ ଆନନ୍ଦରେ ଥିଲେ। ଯେତେବେଳେ କି ଇନ୍ଦ୍ରଦେବ ଶୁଭାଳକ କରୁଥିଲେ, ଯେତିକି ଦରକାର ସେତିକି ବର୍ଷା ହେଉଥିଲା, ଅତ୍ୟଧିକ ବର୍ଷା ବା ଅନାବୃଷ୍ଟି ନଥିଲା, ଖାଦ୍ୟ ପ୍ରଚୁର ପରିମାଣରେ ମିଳୁଥିଲା, ଯାହା କହିଲେ ଟଙ୍କାକର ଧାନ ବା ଚାଉଳ କହିଲେ ଲୋକ ମୁଣ୍ଡେଇକି ନେଇପାରୁନଥିଲା, ଆଜିକାଲି ଟଙ୍କାକର ଚାଉଳ କହିଲେ ତା ପକେଟ୍ରେ କେଉଁ କଣରେ ପଡ଼ିଲାନି କୁହାଯାଇକି, ଇ କିଲା ଇ ଅବସ୍ଥା ହେଇଯାଉଛି ଆମର ଅନ୍ୟ ଆମେ କିଛି କରୁଛେ। ସେଥିପାଇଁ ଦିସ୍ ଇଜ୍ ନଟ୍ ସିଭିଲାଇଜେସନ୍, ଏଇଟା ବୈଦିକ ସିଭିଲାଇଜେସନ୍ ଆମର ନୁହେଁ, ବୈଦିକ ସଭ୍ୟତା ଅତି ସରଳ, ଅତି କମରେ ଚଳିବା ଶିଖାଉଛି ଆମକୁ, ଅଧିକା ଏ ଅନ୍ୟସରୀ ଅଧିକା ନେସେସିଟିଜ୍ ଆବଶ୍ୟକତା ବୃଦ୍ଧି କରିବା ପାଇଁ, ଏ ମଡର୍ଣ୍ଣ ସିଭିଲାଇଜେସନ୍ ଜଷ୍ଟ ଡିଫରେଣ୍ଟ ବଟ୍ କ୍ୱାଇଟ୍ ଅପୋଜିଟ୍, ସମ୍ପୂର୍ଣ୍ଣ ବିପରୀତ। ସେଥିପାଇଁ ଏଇ କଥା କୁହାହେଉଛି ଯେ କୁଟୁମ୍ବେଶୁ ନ ସଚେତନ ପ୍ରମାଦିତ କୁଟୁମ୍ବ ବି ପଶ୍ଚିମ ହୀନରୁ ପଶ୍ଚେ ଦୃଷ୍ଟୁ ଅପି ଦୃଷ୍ଟବତ୍, ପୁତ୍ର ଦାରାତ୍ ବନ୍ଧୁନାମ ସଙ୍ଗମ ପାନ୍ଥ ସଙ୍ଗମ ଅନୁଦେହ ବ୍ୟନ୍ତି ତ ସ୍ୱପ୍ନ ନିଦ୍ରାନୁଗୋଜ। ଏକାଦଶ ଅଧ୍ୟାୟରେ ମଧ୍ୟ ଭଗବାନ କୃଷ୍ଣଙ୍କର ଏ ଉପଦେଶ ଆସିବ, ଉଦ୍ଧବଙ୍କୁ ମଧ୍ୟ ଆସିବ। ଯେ ବିଦ୍ୱାନ ପଣ୍ଡିତ ଲୋକ ସେ କୁଟୁମ୍ବ ହେଇ କୁଟୁମ୍ବରେ ଆସକ୍ତ ହେବେ ନା, ନାଦମୁନି ସେଇ କଥାଟା କହୁଛନ୍ତି, ପଣ୍ଡିତ ଲୋକ ଆସକ୍ତ ହବ ନା, ବାହ୍ୟ ଆସକ୍ତି ବାହାରକୁ ଦେଖିବ ସେମିତି ଆସକ୍ତି, ଭିତରେ ଆସକ୍ତି ଏକମାତ୍ର କୃଷ୍ଣ ପଦାରବିନ୍ଦରେ ଅଛି, ଈଶ୍ୱର ନିଷ୍ଠା ବିଷୟରେ ଅପ୍ରମତ୍ତ ରହିବେ। ପୁତ୍ର ସ୍ତ୍ରୀ ଆତ୍ମୀୟ ବନ୍ଧୁଗଣ ସହିତ ସଙ୍ଗମ ପାଞ୍ଚ ଶାଳା ସ୍ଥିତ ବ୍ୟକ୍ତିଗଣର ସଙ୍ଗମ ତୁଲ୍ୟ, ରାତି କଟାଉଛନ୍ତି, ପଥିକ ଯାଉଛି, ପୁରୁଷୋତ୍ତମ ଧାମର ଯାତ୍ରୀ ସନ୍ଧ୍ୟା ହେଇଗଲା, ପାଞ୍ଚ ଶାଳା ଅଛି, ରାତିଟା କଟେଇ ଦେବା ନଗା ରାତିଟା, ପାଞ୍ଚ ଶାଳା ରହି ଆଉ ଛଟପଟ ହବ, ସୂର୍ଯ୍ୟୋଦୟ ହବ କେତେବେଳେ ମୋ ରାସ୍ତା ମୁଁ ଧରିବି, ପୁରୁଷୋତ୍ତମ ଧାମର ପଥିକ ପୁରୁଷୋତ୍ତମ ଧାମକୁ ଯେଉଁ ରାସ୍ତା ପଡ଼ିଛି ମୁଁ ଧରିବି, ଆଉ ରାତିରେ ଶୋଇକିରି ନୀତି ଆରାମରେ ଘୁଙ୍ଗୁଡ଼ି ମାରିବ ନା, ଛଟପଟ ହବ, ରାତି ପାଇଲା କିରେ, ତିନିଟା ବାଜିଲା ନା ଚାରିଟା ବାଜିଲା, ହେଇ କୁକୁଡ଼ା ବୋବେଇଲେଣିରେ ରାତି ପାଇଲେଣି, ଉଠ ଉଠ ଯିବା, ଫର୍ଚା ହେଲାଣି, ଯାହା କ'ଣ 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 ତୁମର ସୁନ୍ଦରା ଫାଟିଲାଣି, ସୁନ୍ଦରା ଫାଟିଲାଣି, ଆଉ ଉଠ ଉଠ ଯିବା ବୋଲି ଛଟପଟ ହେଲାଣି, ଆଉ ଘୁଙ୍ଗୁଡ଼ି ମାରିକିରି କିରେ ଦଣ୍ଡ ଗଦି ପକେଇନୁ ଟିକେ, ଫ୍ୟାନ ଫ୍ୟାନ ଲଗେଇନି କିଛି ନାହିଁ, ଏଇଟା କିଏ ରହିବ ଏଠି, ଫ୍ୟାନ ଦରକାର ଆମର, ଦଣ୍ଡ ଗଦି ଦରକାର, ଆନନ୍ଦରେ ଶୋଇବା ସେଠି, ଛଟପଟ ହବ କେମିତି, ରାତି ପାଇବ, ସୂର୍ଯ୍ୟୋଦୟ ହେଲେ ଆମେ ରାସ୍ତା ଧରିବା ବାପା, ଇଏ ପାଠ କେଉଁଠି ଅଛି, ଇସେଇ ବାଗିଆ ପୁତ୍ର ଦ୍ୱାରା ଆପ୍ତ ବନ୍ଧୁନାଙ୍କ ସଙ୍ଗମ ପାନ୍ଥ ସଙ୍ଗମ ଅନୁଦେହ ହୋମ୍ୟନ୍ତି ତ ସ୍ୱପ୍ନ ନିଦ୍ରାନୁଗୋ ଯଥା, ସ୍ୱପ୍ନ ଦେଖୁଛ ବାପା, କାଲି କହୁଥିଲେ ସ୍ୱପ୍ନର କଥା କହୁଥିଲେ ନାଦମୁନି, ସ୍ୱପ୍ନରେ ଦେଖୁଛ କହୁ ଇନ୍ଦ୍ର ସ୍ୱର୍ଗରେ ଇନ୍ଦ୍ର ହେଇଛ କେତେ ଉପଭୋଗ କରିଛ, କିନ୍ତୁ ସ୍ୱପ୍ନ ଭାଙ୍ଗିଲା ବେଳକୁ ଯେଉଁ ଖଟରେ ଶୋଇଛ ସେଇ ଖଟରେ କୁଆଡ଼େ ଗଲାଣି, ସେ ସ୍ୱପ୍ନ ପରି ତଦ୍ରୁପ, ଏ ଯେଉଁ ପାରିବାରିକ ସମ୍ବନ୍ଧ ଇଏ ତଦ୍ରୁପ ସ୍ୱପ୍ନବତ୍ ଅଳିକ ମିଥ୍ୟା, ଆଉ ଏଠି ସଙ୍ଗମ, ଆଉ ପାନ୍ଥଶାଳାରେ କିଏ କୁଆଡ଼ୁ ଆସିଛି, ଭାଇ କେଉଁଠୁ ଆଇଛୁ କିରେ, ମୁଁ ତ ଭୁବନେଶ୍ୱରରୁ ଆଇଛି, ଆଉ ଲୋକନାଥ କହିଲାଣି ତୁ କୁଆଡ଼େ ଆଇଛୁ କିରେ, ଆଉ ମୁଁ ବାଲେଶ୍ୱରରୁ ଆଇଛି, ଆଉ କୁଆଡ଼େ ଆଇଛ? ଆମ ବରହମପୁରରୁ ଆଇଛି, ସେ ସାଙ୍ଗେ ସଙ୍ଗମ ହେଇଗଲାଣି, ହଁ ବନ୍ଧୁବାନ୍ଧବ ହେଇଗଲାଣି, ସବୁଠୁ ରାତି ପାଇଲା ବେଳକୁ କିଏ କୁଆଡ଼େ ଗଲେଣି, ସେ ସଙ୍ଗମ କଟିଗଲା ନା ନାଇଁ। ରାତିକ ପାଇଁ ଗୋଟିଏ ପାନ୍ଥଶାଳାର ପଥିକ ରାତି କଟୁଛି। ତଦ୍ରୁପ ଭାବେ ଏ ପାରିବାରିକ ଜୀବନରେ ଯେଉଁ ସମ୍ବନ୍ଧ ଯୋଡ଼ା ହେଇଛି, କିଏ ପୁତ୍ର ହେଇଛି, କିଏ ଭାର୍ଯ୍ୟା ହେଇଛି, ହଁ କନ୍ୟା ହେଇଛି, ପିତା ହେଇଛି, ହଁ ଭାଇ ହେଇଛି, ବନ୍ଧୁ ହେଇଛି, ଯେଉଁ ସଙ୍ଗମ ହେଇଛି, ଏ ପାନ୍ଥଶାଳାର ପଟେ ଗୋଟିଏ ରାତିର ପାଇଁ ସବୁଠୁ ଯେ ଯୁଆଡ଼େ ରାତି ପାଇଲେ ଗଲେଣି, ଯେ ବାଟ ଧରିଲେଣି ନା ନାଇଁ। ତଦ୍ରୁପ ଆସକ୍ତ ଚିତ୍ତ ହବା ଉଚିତ ନୁହେଁ, ସେଇ କଥାଟା କୁହାଉଛି। ଅନୁଦେହମ ବ୍ୟନ୍ତେ ସ୍ୱପ୍ନ ନିଦ୍ରା ଅନୁଭବ, ସେହିପରି ମମତାସ୍ପଦୀ ଭୂତ ପୁତ୍ର ଧାରା ଆଦି ପ୍ରତି ଦେହେ ବିନାଶ ପ୍ରାପ୍ତ ହୁଏ, ସ୍ୱପ୍ନ ପରି ନଶ୍ୱର। ତେଣୁ ଇଥଂ ପରିମୃ ସ୍ନାନ ମୁକ୍ତ ଗୃହେ ସୁ ଅତିଥି ବଦବସନ୍ ନା ଗୃହେର ଅନୁବଦ୍ଧେ ନିର୍ମମ ନିର୍ଭଙ୍କୃତ। ସେଥିପାଇଁ ବିବେଚନା କରି ଅନାସ୍ପଣ୍ଡିତ ଲୋକ ଅନାସକ୍ତ ଭାବରେ ଅତିଥି ପରି ଗୃହରେ ବାସ କଲେ ମମତା ଅହଙ୍କାର ଶୂନ୍ୟ ବ୍ୟକ୍ତି ଗୃହରେ ଆବଦ୍ଧ ହବ ନା। କିଏ ରେ ତୁ କୁଆଡ଼େ ଆଇଛୁ? ଏ ଭିକାରୀ ଯେମିତି ଆସୁଛି, ବାପା ଭିକ ଗଣ୍ଡେ ଦିଅ, କୁଣିଆ ଯିଏ ଆସ, ବାପା ମୁଁ ଏ ଘରେ କୁଣିଆ, ମୋ ଘର ଇଏ ନୁହଁ, ଘର ମାଲିକ ଅନେକ ଲୋକ ଅଛି, ସେମିତି ଅତିଥି ବତ ଇଏ କୁଣିଆ ଘର ଆଇଛୁ ଆମେ, ଇଏ ଆମ ଘର ନୁହଁ, ଏ ତ କୃଷ୍ଣ ଘର ନା, ହା ନାଇଁ କିରେ ଲୋକନାଥ, ଲୋକନାଥ କହୁଛି ମୋର ଆମି ଆମର, ହଁ ଆମି ଆମର, କେତେ ଆସକ୍ତି ମୋହ କେତେ, କୁଣିଆ ଘର ଆଜ୍ଞା ମୋ ଘର ନୁହଁ, ମୁଁ କୁଣିଆ ଘର, ମୁଁ ଅତିଥି, ଆଜି ଆସିଛି କାଲିକି ପଳେଇବି, ଦୁଇ ଦିନର କୁଣିଆ ମୁଁ ନା ନା ନାଇଁ। କିନ୍ତୁ ଏଠି ଆସକ୍ତି ଯୋଡ଼ିକିରି ମୋ ଘର ଆମି ଆମର, ଆଉ ମୁଁ ରହିବି, ଆଉ ମୁଁ ବଞ୍ଚିବି, ମୁଁ ଉପଭୋଗ କରିବି, ସବୁ ମୋର, ଆଉ କି କଥା ଆସିଗଲାଣି। କିନ୍ତୁ ଉପଦେଶ ଅତିଥି ବୋଷ ମମତା ଭାବ ନାହିଁ, ମୁଁ ମୋର ଭାବ ଏଥିରେ ରଖିବ ନା, ନିର୍ମମ ନିରହଂକୃତ ନା ଗୃହେ ଅନୁବଦ୍ଧିତ, ଅନାସକ୍ତ ଭାବରେ ଅତିଥି ପରି ଗୃହରେ ବାସ କରିବ, ଆଉ ମମତା ଅହଙ୍କାର ଶୂନ୍ୟ ହବ, ତାହେଲେ ଆବଦ୍ଧ ହବ ନା। ଅହଙ୍କାର ଶୂନ୍ୟ ହେଲେ ଆବଦ୍ଧ ହେଇପାରିଲାଣି, ବଣ୍ଡେଜ ଆସିଗଲାଣି ନା ନାଇଁ। ତେଣୁ ଉପଦେଶ ଏଇଟା ଆମକୁ ଦିଆଯାଉଛି, ଇଏ ହେଉଛି ଆଇଡିଆଲ ଫ୍ୟାମିଲି ଲାଇଫ। ଆଉ ଦୁର୍ଲଭ ମାନବ ଜନ୍ମ ମିଳିଛି, ଗୋଟିଏ ଜିଜ୍ଞାସା ତୁମର ରହିବ, ଯାହା ଏଠି କୁହାଯାଉଛି inquire how to get out of this repeated birth, death, old age and disease, clutches of maya. Maya kabadur kibri mukti milwa. Birth, death, old age, disease, jo janma mrutu jara vyadhi, ithuru mukti ame kinti hava. E samandre ekamatra jignyasa, jivasya tattva jignyasa, nartha jasyeho karma bhi. E bhagavata se kata chhe. Mano jivan mane tattva jignyasa upare adharita hava uchit tumar samasta karma. What is the goal of life? ଜୀବନର ଅନ୍ତିମ ଲକ୍ଷ୍ୟ ଭାଇ କ'ଣ, ସେଥିପାଇଁ କ'ଣ ଆମେ କରିବାକୁ ପଡ଼ିବ, ଏ ଜିଜ୍ଞାସା କରିବାକୁ ପଡ଼ିବ, ସେଥିରେ କାମ କରିବା ପାଇଁ ପଡ଼ିବ, ଆଉ ଏଥିପ୍ରତି ଆସକ୍ତ ହବ ନା, ଇନ୍ଦ୍ରପ୍ରୀତି ସମ୍ବନ୍ଧରେ ଜିଜ୍ଞାସା କରିବ ନା। ଏସବୁ ବହୁ ଉପଦେଶ ଆମକୁ ଦିଆଯାଉଛି ଏବଂ ନାରଦମୁନି ମହାଜନ ସୂତ୍ରରେ ଆଇଡିଆଲ ଫ୍ୟାମିଲି ଲାଇଫ ସମ୍ବନ୍ଧରେ ବର୍ତ୍ତମାନ ଏଇ କଥା ହିଁ କହୁଛନ୍ତି। ସେ ହେଉଛି ପଣ୍ଡିତ ଲୋକ ଯିଏକି ବାହାରକୁ ଦେଖିବା ପାଇଁ ଆସକ୍ତ ଚିତ୍ତ, କିନ୍ତୁ ପ୍ରକୃତ ପକ୍ଷେ ଆସକ୍ତି ନାହିଁ, ଏକମାତ୍ର ଆସକ୍ତି କୃଷ୍ଣ ପଦାରବିନ୍ଦରେ, ଛଟପଟ ହେଉଛି କୃଷ୍ଣ କେବେ କୃପା କରିବେ, ସୁଯୋଗ ଦେବେ, ଏ ଗ୍ରହାନ୍ଧକ ଉପରୁ ମୋତେ ଧାର ଉଦ୍ଧାର କରିବେ, ଏଠୁ ମୁକ୍ତି ମିଳିବ କେବେ ମୋ, ଇଟା କଥାଟା। ହଁ ସେଥିପାଇଁ ଉଦାହରଣ ଦିଆଯାଏ, ହଁ ଆସିଛ ତୁମେ, ଗୃହୀ ହେଇଛ, ବନ୍ଧୁ ବାନ୍ଧବ ତୁମର ଆତ୍ମୀୟ ସ୍ୱଜନ ଅଛନ୍ତି, ଆଉ ତୁ ଆସିଲେ ଲୋକନାଥ ଘରକୁ ଆସିଲା, କିରେ ପୁଅ ବାହାରକୁ ଝିଅ ବାହାରକୁ ସମୁଦି ଆଇଛି ନା କ'ଣ? ଭାଇ ସମୁଦି ଆଇଛନ୍ତି, ହଉ ଆଚ୍ଛା ଆଚ୍ଛା ସମୁଦି ଆଇଛନ୍ତି, ହଁ ହଁ ଭଲ କିରି ରନ୍ଧାବଢ଼ା କର ସମୁଦିଙ୍କ ପାଇଁ, ହଁ ଖାଇବାକୁ ଦିଅ ସମୁଦି, କ'ଣ ଖାଇବ? ମାଛ ଖାଇବ, ମାଂସ ଖାଇବ, ରସଗୋଲା ଖାଇବ, ଠିକ ରସଗୋଲା ଖାଇବା, ସେ ଅମକ ହୋଟେଲ ବଢ଼ିଆ ଅଛି, ସେଇଠି ମୁଁ ବନ୍ଦୋବସ୍ତ କରିଦେଉଛି, ଆପଣ ଯାଆନ୍ତୁ ରସଗୋଲା ଖାଇବେ, ମାଛ ମାଂସ ଯାହା ଖାଇବାର ଖାଇବେ, କିଏ ତମ ଘରେ ନା ଆମ ଘରେ ତ ଏଗୁଡ଼ାକ ହୁଏ ନା, ବା ଆଜି ଆମର ଉପବାସ ଦିନ ସମୁଦି, ଆଜି ଉପବାସ ଦିନ ଅଛି, ଆଉ ସମୁଦି କ'ଣ କରିବା, ବଡ଼ ଦୁର୍ଭାଗ୍ୟ ଦୁର୍ଯୋଗ ହେଇଯାଇଛି, ତମ ସାଙ୍ଗରେ ଖାଇବାର ସୁଯୋଗ ନାହିଁ, ଆଉ ଆପଣ ଯେତେବେଳେ ବନ୍ଧୁ ଲୋକ ଆଇଛନ୍ତି ଭଲ କରି ଖାଇବାକୁ ଦେବ ନା, ଆପଣଙ୍କୁ ଆସନ୍ତୁ କିଛି ମନେ କରିବେ ନା, ପଇସା ମୁଁ ଦେବି, ମୋ ତମକୁ କ'ଣ ପଇସା ଦେବାକୁ ପଡ଼ିବ ବୋଲି, ଆମ ଘରକୁ ଏତେ ଦିନ ଆଇଛ କ'ଣ, ଆସ ପଇସା ଦେବ, ଆସ ଆସ ଆମକୁ ସେ ହୋଟେଲ ଅଛି, ବଢ଼ିଆ ହୋଟେଲ, ମୋର ଚିହ୍ନା ଲୋକ ଯେ ଭଲ ଖାନା ଦେବ, ତା ଖାନାର ବନ୍ଦୋବସ୍ତ ସେଠି କରିଦେବ, বুঝিপাইল আসক্ত চিত্ত পুরা বাহ্য আসক্তি তা নকলে আরে সমুদ্র ঘরকে যাইতালি তুচা কিছু দেলা না খাইবা পাই এ রান্ডি বামুনি খাতে যেমনি সেই খানা দিয়েছি মত নাম করদেব নাই রে লোক না তো তেমন সমুদ্র চর্চা করি নিও নেইকি আর সমুদ্র কোন যাব সিনেমা দেখি যাব কি সিনেমা টিকেট কনে না সম তুমি যাব নাই ও যাই থাকি সমুদ্র যায় কিন্তু কো করিবি আজ তো গোটাই অমুক কাম আছে সেটিকে তো যাওয়া পাই পড়ব নগলে তো হব না আউ মতে ক্ষমা করিবে সমুদ্র তুমি যাও মনে দেখ সিনেমা টিকেট কনে ধরে দিও সমুদ্র সিনেমা দিও আমরা হে ভগবান কোদিন আকো বিদা করো ভগবান ডাকিলে সমুদ্র শীঘ্র বিদা করন্তু অন্তর্নিষ্ঠা বাহ্য লোক ব্যবহার বুঝিপারছ লোক না তো ইয়ে হচ্ছে অন্তর্নিষ্ঠা বাহ্য লোক ব্যবহার অচিরাত কৃষ্ণ তোমায় করিবে উদ্ধার ই উপদেশ আমি হচ্ছে বুঝবার না আসক্ত চিত্ত নাই আসক্তি একমাত্র কৃষ্ণ পদারবিন্দরে আসক্তি অন্যঠারে আমার নাই এটা শিক্ষাটা এটি দেখছেন এই যে লড়েড পার্সন সে পণ্ডিত লোক।